ପଥରର ମୂର୍ତ୍ତିଟି ଥିଲା ମୋ କହେ ଛୁଇଁ ଦେ କଥା କୁହ ଦେଲୁ ତୁ ଶିଖେ ଆଜିକାଲି ପଚାରିଲେ।